ମୋନା ଶ୍ରଦ୍ଧାଞ୍ଜଳି ଜାନି ରାଇଫଲ ନଦୀ ସାହି ବ୍ଲକ ଖଜୁରୀପଡ଼ା। ମୁଁ ରେସିପି କହିବାକୁ ଚାହୁଁଛି ଆଳୁ ବଡ଼ି ତରକାରୀ। ପ୍ରଥମେ କଡ଼େଇରେ ତେଲ ପକେଇବେ, ତେଲ ଗରମ ହୋଇଗଲା ପରେ ପିଆଜ, ଲଙ୍କା, ହଳଦୀ ଗୁଣ୍ଡ, ମସଲା ଗୁଣ୍ଡ, ଲୁଣ, ଟମାଟୋ ପକେଇ ଘାଣ୍ଟିବେ। ତାପରେ ପତ୍ରା ଯାଇଥିବା ବଡ଼ିକୁ ପକେଇ ଆଳୁକୁ ପକେଇ ଘାଣ୍ଟିବେ। ସିଝିଗଲା ପରେ ଓହ୍ଲେଇ ଗରମା ଗରମ ଆଳୁ ବଡ଼ି ତରକାରୀ।